ଭଜିବା ପାଇଁ ସମ୍ପତ୍ତି ନାହିଁ ମୋ ଠାରେ, ପୂଜିବା ପାଇଁ ମୋ ପୂଜିବା ପାଇଁ ନାହିଁ ମୋ ଠାରେ, ଭଜିବା ପାଇଁ ପୂଜିବା ପାଇଁ।